ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ, ଶୁଣାନ୍ତୁ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
की कह तुमे जीवन रे परित्राण करी छकी अनुभव मने शांति चिरंतन पाई छकी कह तुमे जीवन रे परित्राण ছকী অনুভব মনে শান্তি চিরন। তুমি জীবনরে পরিত্রাণ করিছ কি অনুভব মনে শান্তি চিরন্তন।
প্রিয় শ্রোতা বন্ধু, আজির এই শুভ অবসরের আমার ত্রাণকর্তা প্রভু যীশু খ্রিস্টঙ্ক বহুমূল্য নামে শুভেচ্ছা জনায়ে আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত জনায়ে। আপনার মতামত নিমন্তে বিশেষ ধন্যবাদ, আপনার হৃদয়স্পর্শী সাক্ষ্য নিমন্তে আমি বিশেষ খুশি। প্রভুঙ্ নামক ধন্যবাদ দেউ। হ্যাঁ, যে প্রভু যীশুঙ্ঠার বিশ্বাস করতে সে বাস্তবরে তাহলে পরিচয় পাঁচ। আপনার অনুরোধ রক্ষা করে আমি এক উপাদেয় পুস্তক আপনার নিকটক পঠাইছু, তাহা বোধহয় আপনার হস্তগত হয়ে সারি, তেমন তাহা অধ্যয়ন করে তহিঁরু কি শিক্ষা গ্রহণ কলে তাহা পত্র মাধ্যমে তুরন্ত আমসহ যোগাযোগ করে লেখি জনাইবা নিমন্তে অনুরোধ। আসুন তাহলে প্রভুঙ্কর বাক্য মধ্যে যাওয়া পূর্ব সংক্ষেপে প্রার্থনা করা। আমার সৃষ্টিকর্তা তথা উদ্ধারকর্তা প্রিয় পবিত্র প্রভু, তোমার পবিত্র নামর ধন্যবাদ করুছ যে তুমি আমি জীবিত মানক মধ্যে নামস্থান দিয়েছ, আমার বাসবস্ত্র আহার দিয়ে তুমি আমি এপর্যন্ত প্রতিপালন করে আসিছ। কেবল সেত নুহে, আমি সেই অনন্ত বিনাশর উদ্ধার করা নিমন্তে আপনার পবিত্র রক্ত দিয়েছ, আমি নিমন্তে সেই প্রায়শ্চিত বলি হয়েছ। প্রভু, আমি সেই কৃষ্য প্রেমর বাস্তব তাৎপর্যক বুঝবা নিমন্তে এক জ্ঞানবিশিষ্ট অন্তকরণ দান কর, এক সরল বিশ্বাসর হৃদয় দিও, তুম প্রতি বাস্তব প্রেম ভয় ভক্তি আন্তরিকতা দান কর। আজির কার্যক্রম মধ্য দিয়ে আমার প্রত্যেক হৃদয়ের প্রভু তুমি কথা কুহ, প্রত্যেক তুমি সান্ত্বনা দিও, আমার সে উদ্ধারর পথরে কড়াই নিও। যীশুঙ্ক নামে মাগুছ, আমেন। আসুন বর্তমান আমি প্রভুঙ্কর বাক্য মধ্যে যা। আপনার নিকটে যদি পবিত্র বাইবল অ্যাঁ মো সহিত খোলতু, অধ্যয়ন করতু, যদি না তবে মনোযোগর সহ শুণতু। আজ আমি লেবীয় চারি পর্বর বাইশ পদর আরম্ভ করে পাঁচ পর্বর তের পদ পর্যন্ত অধ্যয়ন করা নিমন্তে যা। আপনার মনে থাকবে যে গত আলোচনায় আমি পাপার্থক বলিদান সম্পর্কের আলোচনা করেছিল ও এই বলিদান কিপর জনে ব্যক্তির পদবী ও তাহার দায়িত্ব অনুযায়ী তাহলে উৎসর্গ করা হেউলা, এপরিকি সামূহিক ভাবে কিপর উৎসর্গ করা হেউলা তাহা দেখিলু। তবে এপূর্ব আমি যাজকঙ্কর পাপার্থক বলি উৎসর্গ ও সমগ্র ইস্রায়েল মণ্ডলীর পাপার্থক বলি উৎসর্গ করা নিয়ে আলোচনা করে সারিছু। মাত্র আজ আমি শাসক বা অধ্যক্ষকর পাপ নিমন্তে তাহলে কিপর পাপার্থক বলি উৎসর্গ করা হেউলা ও সাধারণ লোক পাপ নিমন্তে সে কিপর পাপার্থক বলি উৎসর্গ করা হেউলা তাহা লক্ষ্য করা। প্রথমে আমি অধ্যক্ষ অর্থাৎ শাসকঙ্কর পাপ নিমন্তে কেউপরি পশুক পাপার্থক বলি নিমন্তে উৎসর্গ করা যাওয়া তাহা দেখা। দেখুন চারি পর্বর বাইশ ও তেইশ পদে এইপর লেখা আছে, আউ যেবে কোনসি অধ্যক্ষ পাপ করে ও যাহা নকরিবাকু তাহার সদাপ্রভু পরমেশ্বর আজ্ঞা দেইছন্তি, সে সমস্ত মধ্যরু কোনসি এক কর্ম ভ্রান্তিরে করি দোষী হুয়ে, তেবে সে যেউ বিষয়রে পাপ করিয়েছি তাহার সেই পাপ তাহাকু জ্ঞাত করাগলে সে এক নিখুন্ত পুঁছাগ উপহার আনিব। দেখুন এখানে নিখুন্ত পুঁছাগ কু পাপার্থক বলি নিমন্তে উৎসর্গ করা যাওতলা। তেবে ইয়ার অর্থ নুহে যে এই অধ্যক্ষকর পাপ অন্যমানক পাপঠারু ভিন্ন থিলা, মাত্র তাহাঙ্কর দায়িত্ব ভিন্ন থিলা, কিন্তু সমস্তে সেই পাপ নিমন্তে পাপার্থক বলি উৎসর্গ করিবাকু থিলা, যেহেতু সমস্তে পাপী। তেবে এই অধ্যক্ষকর বলিদান সেই যাজক বা সমগ্র ইস্রায়েলর মণ্ডলীর বলিদান ঠারু কম মূল্যর থিলা, মাত্র ইয়া সাধারণ মনুষ্যর বলিদান ঠারু অধিক মূল্যবান থিলা, কারণ অধ্যক্ষ বা শাসক মানে ঈশ্বরঙ্ক দ্বারা মনোনীত হুয়ন্তি ও অভিষিক্ত হুয়ন্তি ও সেমানে তদনুযায়ী ঈশ্বরঙ্ক নিকটরে উত্তরদায়ী হুয়ন্তি ও সেমানে সাধারণ মনুষ্যমানক অপেক্ষা অধিক উত্তরদায়ী। কিন্তু বর্তমান ইহার বিপরীত দেখা যায়, যেমানে অধ্যক্ষ বা শাসক পদরে রই কার্য করন্তি সেমানক প্রতি বিচারের কোহল করা যায়, সেমানে কোনসি ভুল কলে সেমানক বিচারের অনা যায় নাই, কিন্তু সেমানে যে ঈশ্বরঙ্ক নিকটরে অধিক উত্তরদায়ী ও অধিক বিচারিত হবে এ নিশ্চিত, কারণ ঈশ্বর ବିଚାରରେ କାହାର ମୁଖାପେକ୍ଷା କରନ୍ତି ନାହିଁ ଓ ସେ ଯାହାକୁ ଯେଉଁ ପରିମାଣରେ ଦାୟିତ୍ୱ ଦେଇଥାନ୍ତି ତାହାଠାରୁ ସେହି ଅନୁଯାୟୀ ବିଶ୍ୱସ୍ତତା ଦାବି କରିଥାନ୍ତି। କିନ୍ତୁ ଦେଖାଯାଏ ଯେ ସାଧାରଣତଃ ଶାସକମାନେ ବା ଯେଉଁମାନେ ନେତୃତ୍ୱ ପଦରେ ରହି କାର୍ଯ୍ୟ କରନ୍ତି ସେମାନେ ଜନସାଧାରଣଙ୍କୁ ସନ୍ତୁଷ୍ଟ ବା ଖୁସି କରାଇବାକୁ ଚାହାନ୍ତି, ସେମାନେ ଜନସାଧାରଣଙ୍କର ପ୍ରିୟପାତ୍ର ହେବାକୁ ଚାହାନ୍ତି, ମାତ୍ର ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଚାହାନ୍ତି ନାହିଁ। ଏହା ହେଉଛି ଭୁଲ, ଈଶ୍ୱର ତାହା ପସନ୍ଦ କରନ୍ତି ନାହିଁ। ହଁ, ଜନସାଧାରଣଙ୍କୁ ସନ୍ତୁଷ୍ଟ କରିବା ବା ସେମାନଙ୍କର ସେବା କରିବା କିଛି ଭୁଲ ନୁହେଁ, ମାତ୍ର ଈଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ରହିବା ଆବଶ୍ୟକ ଓ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଭଳି କାର୍ଯ୍ୟ କରିବା ଆବଶ୍ୟକ। ଲକ୍ଷ୍ୟ କରନ୍ତୁ, ସେହି ଅଧ୍ୟକ୍ଷ ତାହାର ପାପ ନିମନ୍ତେ ଏକ ନିଖୁନ୍ତ ପୁଛାଗ ବଳି ରୂପେ ଉତ୍ସର୍ଗ କରିବାକୁ ଥିଲା, କିନ୍ତୁ ଏହା ସେହି ଗୋବତ୍ସ୍ୟ ଭଳି ମୂଲ୍ୟବାନ ନଥିଲା। ମାତ୍ର ଏହି ଅଧ୍ୟକ୍ଷଙ୍କର ପାପାର୍ଥକ ବଳିଦାନର ପଦ୍ଧତି ଯାଜକ ଓ ସମଗ୍ର ମଣ୍ଡଳୀର ପାପାର୍ଥକ ବଳିଦାନର ପଦ୍ଧତି ପରି ଥିଲା, ଯାହାକି ଆମେ ଚାରିପର୍ବର 24-26 ଲକ୍ଷ୍ୟ କରିବାକୁ ପାରୁ। କାରଣ ପ୍ରତ୍ୟେକଙ୍କର ପାପ ସମାନ ଥିଲା, କିନ୍ତୁ ସେମାନଙ୍କର ପଦବୀ ବା ଦାୟିତ୍ୱକୁ ନେଇ ସେମାନଙ୍କୁ ଭିନ୍ନ ଭିନ୍ନ ପଶୁ ବଳିଦାନ କରିବାକୁ ଥିଲା। ଯେହେତୁ ପ୍ରତ୍ୟେକ ଆପଣମାନଙ୍କର ଦାୟିତ୍ୱକୁ ନେଇ ଈଶ୍ୱରଙ୍କ ନିକଟରେ ଉତ୍ତରଦାୟୀ ଅଟନ୍ତି ଓ ସେହିପରି ବିଚାରିତ ହୁଅନ୍ତି, ତେଣୁ ଏଥିପ୍ରତି ଆମେ ବିଶେଷ ସତର୍କ ରହିବା ଆବଶ୍ୟକ। ପ୍ରଭୁ ଯାହାକୁ ଯେଉଁ ପରିମାଣରେ ଦାୟିତ୍ୱ ଦେଇଅଛନ୍ତି ତାହାଠାରୁ ସେହି ଅନୁଯାୟୀ ସେ ଦାବି କରିବେ। ଆସନ୍ତୁ ଏହାପରେ ସାଧାରଣ ଲୋକଙ୍କର ପାପ ନିମନ୍ତେ ସେମାନଙ୍କୁ କିପରି ପାପାର୍ଥକ ଭଳି ଉତ୍ସର୍ଗ କରିବାକୁ ଥିଲା ତାହା ଲକ୍ଷ୍ୟ କରିବା। ଦେଖନ୍ତୁ ଚାରିପର୍ବର 27-28 ଏହିପରି ଲେଖା ଅଛି, ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା କରିଅଛନ୍ତି ତହିଁରୁ କୌଣସି କର୍ମ କରିବାରେ ଯେବେ ସାଧାରଣ ଲୋକଙ୍କ ମଧ୍ୟରୁ କୌଣସି ପ୍ରାଣୀ ଭ୍ରାନ୍ତିରେ ପାପ କରି ଦୋଷୀ ହୁଏ ଓ ସେ ଯେଉଁ ପାପ କରିଅଛି ତାହାର ସେହି ପାପ ଯେବେ ତାହାକୁ ଜ୍ଞାତ କରାଯାଏ, ତେବେ ସେ ଯେଉଁ ପାପ କରିଅଛି ତାହାର ସେହି ପାପ ନିମନ୍ତେ ଏକ ନିଖୁନ୍ତ ଛାଗି ଉପହାର ଆଣିବ। ଦେଖନ୍ତୁ ଏଠାରେ ଏକ ନିଖୁନ୍ତ ଛାଗି ବଳିଦାନ ବିଷୟ ନେଇ ଉଲ୍ଲେଖ କରାଯାଇଅଛି। ଜଣେ ସାଧାରଣ ବ୍ୟକ୍ତିର ପାପ ନିମନ୍ତେ ଏହିପରି ପଶୁ ବଳିଦାନର ଆବଶ୍ୟକ ଥିଲା ଓ ଏହା ପାପାର୍ଥକ ବଳି ଥିଲା। ଏହା ଅଜ୍ଞାନତାବଶତଃ ପାପ ନିମନ୍ତେ ପାପାର୍ଥକ ବଳି ଥିଲା, ମାତ୍ର ଈଶ୍ୱରଙ୍କ ଆଜ୍ଞା ବିରୁଦ୍ଧ ପାପ ଥିଲା। ଯଦିଓ ଏହା ଅଜ୍ଞାନତାବଶତଃ ପାପ ଥିଲା, ମାତ୍ର ଏହି ପାପ ବିଷୟରେ ଯଦି ପରେ ସେ ଅବଗତ ହୁଏ ବା ତାହାକୁ ଅବଗତ କରାଇ ଦିଆଯାଏ ତାହେଲେ ତାହା ଆଉ ଅଜ୍ଞାନତାବଶତଃ ପାପ ବୋଲି ଧରାଯାଏ ନାହିଁ, ମାତ୍ର ଏହି ପାପ ନିମନ୍ତେ ତାହାକୁ ସେହିପରି ପାପାର୍ଥକ ବଳିଦାନ ଉତ୍ସର୍ଗ କରିବାକୁ ହୁଏ। ଆଜିର ବିଶ୍ୱାସୀ କ'ଣ କରନ୍ତି? ସେ ପ୍ରଥମେ ଜଣେ ପାପୀ ହିସାବରେ ଖ୍ରୀଷ୍ଟଙ୍କ ନିକଟକୁ ଆସେ ଓ ତାହାଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରେ, ମାତ୍ର ଏହାପରେ ଯେତେବେଳେ ସେ ଦେଖେ ଯେ ସେ ପାପ କରିଅଛି ସେତେବେଳେ ସେ ଏହା ଈଶ୍ୱରଙ୍କ ନିକଟରେ ସ୍ୱୀକାର କରେ। ସେଥିପାଇଁ ପ୍ରଥମ ଯୌହନ ପ୍ରଥମ ପର୍ବର 9 ଏହିପରି ଲେଖା ଅଛି, ଯଦି ଆମମାନେ ଆପଣା ଆପଣା ପାପ ସ୍ୱୀକାର କରୁ ତେବେ ସେ ଆମମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଯଦିଓ ଏକ ଛାଗି ବଳିଦାନ ଅନ୍ୟାନ୍ୟ ବଳିଦାନଠାରୁ କମ୍ ମୂଲ୍ୟବାନ ଥିଲା, ତଥାପି ଏକ ବଳିଦାନର ଆବଶ୍ୟକ ଥିଲା, ଆଉ ଏହି ସମସ୍ତ ବଳିଦାନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷୀୟ ମୃତ୍ୟୁ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ। ତେବେ ଏହି ବଳିଦାନର ପଦ୍ଧତି ଯାଜକ ସମଗ୍ର ମଣ୍ଡଳୀ ଓ ଅଧ୍ୟକ୍ଷଙ୍କର ପାପାର୍ଥକ ବଳିଦାନର ପଦ୍ଧତି ପରି ସମାନ ଥିଲା। 32 ଅନୁଯାୟୀ ଏକ ନିଖୁନ୍ତ ମେଷବତ୍ସ୍ୟା ମଧ୍ୟ ଗ୍ରହଣଯୋଗ୍ୟ ଥିଲା ଓ ଏହି ମେଷବତ୍ସ୍ୟାର ବଳିଦାନର ପଦ୍ଧତି ମଧ୍ୟ ଅନ୍ୟାନ୍ୟ ବଳିଦାନ ପରି ସମାନ ଥିଲା। କିନ୍ତୁ 31-35 ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଲକ୍ଷ୍ୟ କରିବେ ଯେ ଲେଖା ଅଛି, ତହିଁରେ ସେ କ୍ଷମାପ୍ରାପ୍ତ ହେବ। ଏହାର ଅର୍ଥ ହେଉଛି ପାପୀର ନିମନ୍ତେ ସମ୍ପୂର୍ଣ୍ଣ କ୍ଷମା ସୁରକ୍ଷିତ ହେଉଥିଲା। ଠିକ୍ ସେହିପରି ଆମମାନଙ୍କ ନିମନ୍ତେ ଏହା ହିଁ ସାଧିତ ହେଲା ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାପ ନିମନ୍ତେ ସେହି କୃଶରେ ମୃତ୍ୟୁଭୋଗ କଲେ। ସେଥିପାଇଁ ଏଫେସିୟ ପ୍ରଥମ ପର୍ବର 7 ଏହିପରି ଲେଖା ଅଛି, ତାହାଙ୍କ ଅନୁଗ୍ରହ ରୂପ ନିଧି ଅନୁସାରେ ଆମମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି ଅର୍ଥାତ୍ ଅପରାଧ ସବୁର କ୍ଷମାପ୍ରାପ୍ତ ହୋଇଅଛୁ। ତେବେ ଏହି ପାପାର୍ଥକ ବଳିର ବ୍ୟବସ୍ଥା ସମ୍ପର୍କରେ ଆମେ ଏହି ଲେବ୍ୟ ପୁସ୍ତକ 6 24-30 ମଧ୍ୟରେ ଦେଖିବାକୁ ପାରିବା। ହୋମବଳି ଯେଉଁ ସ୍ଥାନରେ ଉତ୍ସର୍ଗ କରାଯାଉଥିଲା ଏହି ପାପାର୍ଥକ ବଳି ମଧ୍ୟ ସେହି ସ୍ଥାନରେ ଉତ୍ସର୍ଗ କରାଯାଉଥିଲା, କିନ୍ତୁ ହୋମବଳି ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱକୁ ପ୍ରକାଶ କରିବା ସ୍ଥଳେ ଏହି ପାପାର୍ଥକ ବଳି ଖ୍ରୀଷ୍ଟଙ୍କର କାର୍ଯ୍ୟକୁ ପ୍ରକାଶ କରୁଥିଲା, କିନ୍ତୁ ଉଭୟ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରୁଥିଲେ। ଏହି ପାପାର୍ଥକ ବଳି ପବିତ୍ର ଥିଲା। ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସେହି କୃଶରେ ପାପ ସ୍ୱରୂପ ହେଲେ, ମାତ୍ର ତଥାପି ସେ ପବିତ୍ର ଥିଲେ। ଈଶ୍ୱର ଯଦିଓ କିଛି ସମୟ ନିମନ୍ତେ ତାହାଙ୍କୁ ପରିତ୍ୟାଗ କରିଥିଲେ, ମାତ୍ର ସେ ଖ୍ରୀଷ୍ଟଙ୍କ ସହିତ ଜଗତକୁ ତାହାଙ୍କ ସହ ମିଳିତ କରାଇଥିଲେ। ତାହାଙ୍କର ପ୍ରେମ ଖ୍ରୀଷ୍ଟଙ୍କ ପ୍ରତି ଓ ଖ୍ରୀଷ୍ଟଙ୍କ ମାଧ୍ୟମରେ ଏହି ଜଗତ ପ୍ରତି ଉଣା ହୋଇନଥିଲା। ଏହା ଅତି ରହସ୍ୟମୟ। ପ୍ରଭୁ ଯୀଶୁ ପବିତ୍ର ଥିଲେ ଓ ଆମମାନଙ୍କ ପାପ ତାହାଙ୍କ ଉପରେ ବର୍ତ୍ତିଥିଲେ ମଧ୍ୟ ସେ ତଥାପି ପବିତ୍ର ଥିଲେ। ଆମେ ତାହାଙ୍କର ସେହି କୃଷ୍ୟ ଯନ୍ତ୍ରଣାକୁ ବୁଝିପାରିବା ନାହିଁ କି ଜାଣିପାରିବା ନାହିଁ, ଯେହେତୁ ଆମେ ଅପବିତ୍ର ମନୁଷ୍ୟ, ମାତ୍ର ସେ ହେଉଛନ୍ତି ପବିତ୍ର। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମମାନଙ୍କୁ ପବିତ୍ର କରିବାକୁ ଚାହାନ୍ତି, କାରଣ ସେ ଆପଣାର ପବିତ୍ର ରକ୍ତ ଦେଇ ଆମମାନଙ୍କ ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି। ତେଣୁ ସେ ଚାହାନ୍ତି ନାହିଁ ଆମେ ପାପରେ ବିନଷ୍ଟ ହେଉ ବୋଲି, ମାତ୍ର ତାହାଙ୍କର ସେହି କୃଷ୍ୟ ମୃତ୍ୟୁର ବାସ୍ତବ ବହୁମୂଲ୍ୟତାକୁ ଉପଲବ୍ଧି କରୁ ଓ ତାହାଙ୍କର ସେହି କୃଷ୍ୟ ପ୍ରେମର ବାସ୍ତବ ପରିଚୟ ପାଉ। ତେବେ ଏହିଠାରେ ଆମେ ଚାରି ପର୍ବଟିକୁ ଅଧ୍ୟୟନ କରି ସମାପ୍ତ କଲେ, ମାତ୍ର ଏହାପରେ ଆମେ ପାଞ୍ଚ ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଏହି ପାଞ୍ଚ ପର୍ବରେ ଆମେ ଦୋଷାର୍ଥକ ବଳି ବିଷୟ ନେଇ ଅଧ୍ୟୟନ କରି ତହିଁ ସମ୍ପର୍କରେ ଆଲୋଚନା କରିବାକୁ ଯିବା। ତେବେ ଏହି ଦୋଷାର୍ଥକ ବଳି କାର୍ଯ୍ୟଗତ ପାପ ନିମନ୍ତେ ଉତ୍ସର୍ଗ କରାଯାଉଥିଲା, ଯେଉଁ ପାପ କି କାର୍ଯ୍ୟରେ ପ୍ରତିଫଳିତ ହୁଏ ଓ ମନୁଷ୍ୟ ତହିଁ ନିମନ୍ତେ ଦୋଷୀ ସାବ୍ୟସ୍ତ ହୁଏ। ଏହା କେବଳ ତାହାର ପାପର ସ୍ୱଭାବ ଲାଗି ଘଟିଥାଏ। ତେଣୁକରି ଏହିପରି ଦୋଷ ନିମନ୍ତେ ପାପାର୍ଥକ ବଳିର ମଧ୍ୟ ଆବଶ୍ୟକ ହୋଇଥାଏ, କାରଣ ସମସ୍ତ ପାପ ମନୁଷ୍ୟର ପାପର ସ୍ୱଭାବ ହେତୁ ଘଟିଥାଏ। ଆପଣ ଓ ମୁଁ ଆମେ ଆମର ଆଦି ପିତାମାତା ଆଦମ ଓ ହବାଙ୍କଠାରୁ ସେହି ପାପର ସ୍ୱଭାବ ଧାରଣ କରିଅଛୁ। ତେବେ ଏହି ପାଞ୍ଚ ପର୍ବରେ ଆମେ ମୁଖ୍ୟତଃ ଦୋଷାର୍ଥକ ବଳି ଉପରେ ଦୃଷ୍ଟି ଦେବା। ଏହି ଦୋଷ ଏ ପ୍ରକାର ଯାହାକି ଈଶ୍ୱର କିମ୍ବା ମନୁଷ୍ୟର ଅଧିକାରରେ ହସ୍ତକ୍ଷେପ କରିବା ଅଥବା ଈଶ୍ୱର କିମ୍ବା ମନୁଷ୍ୟ ବିରୁଦ୍ଧରେ ଦୋଷ କରିବା। ଉଦାହରଣ ସ୍ୱରୂପ ଦେଖନ୍ତୁ, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନିଜ ଆୟର ଶହେ ଭାଗରୁ ଦଶ ଭାଗ ନ ଦେବା, ଅର୍ଥାତ୍ ଦଶମାଂଶ ନ ଦେବା, ଇସ୍ରାଏଲ ମଧ୍ୟରେ ଦୋଷଜନକ ଥିଲା। ଆଖନ୍, ଯିଏକି ବର୍ଜିତ ବସ୍ତୁ ହରଣ କରିବା ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲା, ଯାହାକି ଜିଓସିଓ ସାତ ପର୍ବର ପ୍ରଥମ ପଦରେ ଲେଖା ଅଛି। କିନ୍ତୁ ଆମେ ସଦାସର୍ବଦା ସ୍ମରଣ ରଖିବା ଉଚିତ ଯେ ଆମର ପାପର ସ୍ୱଭାବ ହେତୁ ଆମେ ଦୋଷ କରିଥାଉ। ଆମମାନଙ୍କର କୌଣସି ଧାର୍ମିକତା ନାହିଁ ଯାହାଦେଇକି ଆମେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରୁ। ଆମମାନେ କଳୁଷିତ ତଥା ଦୁର୍ବଳ ମନୁଷ୍ୟ। ସେ ଆମମାନଙ୍କର ଧାର୍ମିକତା ହେତୁ ଆମମାନଙ୍କୁ ଉଦ୍ଧାର କରନ୍ତି ନାହିଁ, ମାତ୍ର ତାହାଙ୍କର ଅସୀମ ଅନୁଗ୍ରହରେ ଆମମାନଙ୍କୁ ଉଦ୍ଧାର କରନ୍ତି। ଜଣେ ପାପରୁ ଉଦ୍ଧାର ପାଇନଥିବା ବ୍ୟକ୍ତି ପକ୍ଷରେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଅସମ୍ଭବ। ତେଣୁ ଈଶ୍ୱରଙ୍କର ସନ୍ତୋଷପାତ୍ର ହେବାକୁ ହେଲେ ଆମକୁ ପାପରୁ ଉଦ୍ଧାର ପାଇବାକୁ ହେବ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତରେ ଥିଲେ, ସେତେବେଳେ ଧାର୍ମିକ ନେତାମାନେ ତାହାଙ୍କ ନିକଟକୁ ଆସି ପ୍ରଶ୍ନ କରିଥିଲେ, ଈଶ୍ୱରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମମାନଙ୍କୁ କ'ଣ କରିବାକୁ ହେବ? କିନ୍ତୁ ଯୀଶୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହିପରି କହିଥିଲେ, ଈଶ୍ୱର ଯାହାଙ୍କୁ ପ୍ରେରଣ କରିଅଛନ୍ତି ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ କାର୍ଯ୍ୟ ଅଟେ। ଏପରି ସେହି ପ୍ରେରିତମାନଙ୍କର ମଧ୍ୟ ସେହି ଉତ୍ତର ଥିଲା, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହେଲେ ତୁମେ ସପରିବାରରେ ପରିତ୍ରାଣ ପାଇବ। ତେଣୁ ପାପରୁ ଉଦ୍ଧାର ପାଇବାକୁ ହେଲେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ହେବ, କାରଣ ସେ ହିଁ କେବଳ ଏକମାତ୍ର ଉଦ୍ଧାରକର୍ତ୍ତା ଈଶ୍ୱର, ଯିଏକି ସମଗ୍ର ମାନବ ଜାତିର ଉଦ୍ଧାର ନିମନ୍ତେ ପ୍ରାୟଶ୍ଚିତ ସାଧନ କରିଅଛନ୍ତି। ଆସନ୍ତୁ ବର୍ତ୍ତମାନ ଦେଖିବା ଯେ କେଉଁ ପ୍ରକାରର ପାପ ନିମନ୍ତେ ଦୋଷାର୍ଥକ ବଳିଦାନର ଆବଶ୍ୟକତା ଥିଲା। ପ୍ରଥମେ ଦେଖିବା ଯେ କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟଗତ ପାପ ଯାହାକି ଅଜ୍ଞାନତା ବଶତଃ ଘଟୁଥିଲା, ଯାହାକି ପାଞ୍ଚ ପର୍ବର ପ୍ରଥମ ପଦରୁ ତେର ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ତେବେ ଏହି ଅଂଶ ମଧ୍ୟରେ ଯେଉଁ ନିର୍ଦ୍ଦିଷ୍ଟ ଚାରୋଟି ପାପ ଦର୍ଶାଯାଇଅଛି, ଏହା ଉଦାହରଣ ସ୍ୱରୂପ ଦର୍ଶାଯାଇଅଛି, କିନ୍ତୁ ଏହା କେବଳ ଏହି ଚାରୋଟି ପାପ ମଧ୍ୟରେ ସୀମିତ ନୁହେଁ। ତେବେ ଦେଖନ୍ତୁ, ପାଞ୍ଚ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଆଉ ଯେବେ କୌଣସି ପ୍ରାଣୀ ସାକ୍ଷୀ ହୋଇ ରାଣ କରାଇବାର କଥା ଶୁଣିଲେ ହେଁ, ଯାହା ସେ ଦେଖିଅଛି ବା ଜାଣିଅଛି ତାହା ପ୍ରକାଶ ନ କରି ପାପ କରେ, ତେବେ ସେ ଆପଣା ଅପରାଧ ବହିବ। ଏହାର ଅର୍ଥ, ଯଦି ଜଣେ ସାକ୍ଷୀ କୌଣସି ବିଷୟ ଦେଖିଅଛି କିମ୍ବା ଜାଣିଅଛି, ମାତ୍ର ସେ କୌଣସି ବ୍ୟକ୍ତିବିଶେଷଙ୍କର କ୍ଷତି ବା ଅନିଷ୍ଟ ଘଟାଇବା ନିମନ୍ତେ ତହିଁର ସତ୍ୟାସତ୍ୟ ପ୍ରକାଶ ନ କରେ, ତାହେଲେ ତାହା ଉପେକ୍ଷାଜନକ ପାପ ବୋଲି ଧରାଯାଏ। ଆଜି ମଧ୍ୟ ଏହିପରି ଉପେକ୍ଷାଜନକ ପାପ ଦେଖାଯାଏ, କାରଣ ଅନେକ ଭାବନ୍ତି ଯେ ସେମାନଙ୍କର ହସ୍ତସୂଚୀ, ସେମାନେ କୌଣସି ନରହତ୍ୟା ବା ଚୋରି କରିନାହାନ୍ତି। ମାତ୍ର ଯାକୁବ ତାହାଙ୍କ ପତ୍ରରେ ଏହିପରି ଉଲ୍ଲେଖ କରନ୍ତି, ଯାହାକି ଯାକୁବ 4 17 ପଦରେ ଲେଖା ଅଛି, ଅତଏବ ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ ତାହାର ପାପ ହୁଏ। ସେଥିପାଇଁ ଜ୍ଞାନୀ ରାଜା ସଲୋମନ ଜଣେ ସାକ୍ଷୀ ଯେତେବେଳେ ସତ୍ୟ ଜାଣି ସେହି ସତ୍ୟକୁ ପ୍ରକାଶ ନ କରେ, ତାହା ବିଷୟ ନେଇ ଏହିପରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି, ଯାହାକି ପ୍ରଥମ ରାଜାବଳୀ 8:31-32 ପଦରେ ଲେଖା ଅଛି, କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ ଯେବେ ତାହାକୁ ଶପଥ କରାଇବା ପାଇଁ କୌଣସି ଶପଥ ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦୀ ସମ୍ମୁଖରେ ଶପଥ କରେ, ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣି ନିଷ୍ପତ୍ତି କର ଓ ଆପଣା ଦାସମାନଙ୍କର ବିଚାର କରି ଦୋଷୀର କର୍ମର ଫଳ ତାହାର ନିଜ ମସ୍ତକରେ ବର୍ତ୍ତାଇବା ପାଇଁ ତାହାକୁ ଦୋଷୀ କର, ପୁଣି ଧାର୍ମିକକୁ ତାହାର ଧାର୍ମିକତା ପ୍ରମାଣେ ଫଳ ଦେବା ପାଇଁ ଧାର୍ମିକ କର। ତେଣୁ ଜଣେ ସାକ୍ଷୀ ଯେତେବେଳେ ଜଣେ ବ୍ୟକ୍ତିର କ୍ଷତି ଘଟାଇବା ନିମନ୍ତେ ସେ ଯାହା ଦେଖିଅଛି ବା ଜାଣିଅଛି ତହିଁର ସତ୍ୟତା ପ୍ରକାଶ ନ କରେ, ତାହେଲେ ତାହା ଉପେକ୍ଷାଜନକ ପାପ ବୋଲି ଧରାଯାଏ ଓ ତାହା ହିଁ ହେଉଛି ଦୋଷ। ତେଣୁ ଆମେ କାହା ବିଷୟରେ ସାକ୍ଷୀ ହେଉ, ତାହେଲେ ଯାହା ସତ୍ୟ ତାହା ପ୍ରକାଶ କରିବାକୁ ହେବ, ନଚେତ୍ ଏହା ପାପ। ଏହାପରେ 5:2 ଆଉ ଏକ କାର୍ଯ୍ୟଗତ ପାପ ବିଷୟ ନେଇ ଉଲ୍ଲେଖ କରାଯାଏ, ଯାହାକି ଅଜ୍ଞାନତା ବଶତଃ ଘଟିଥାଏ। ଦେଖନ୍ତୁ ଏଠାରେ ଏହିପରି ଲେଖା ଅଛି, ଅବା ଯେବେ କେହି କୌଣସି ଅଶୁଚି ଦ୍ରବ୍ୟ ଅର୍ଥାତ୍ ଅଶୁଚି ପଶୁର ଶବ କି ଅଶୁଚି ଗୋମେଷାଦିର ଶବ କି ଅଶୁଚି ଉରଗାମୀ ପ୍ରାଣୀର ଶବ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ ଓ ସେ ଅଶୁଚି ହୁଏ, ତେବେ ସେ ଦୋଷୀ ହେବ। ଏହା ଅଶୁଚିତା ବିଷୟ ନେଇ ଏକ ବ୍ୟବସ୍ଥା ଅଟେ। ଜଣେ ବ୍ୟକ୍ତି ଅଜ୍ଞାତ ଭାବେ ଏକ ମୃତ ପ୍ରାଣୀର ଶବର ସଂସ୍ପର୍ଶରେ ଆସି ଅଶୁଚି ହୋଇପାରେ, ଯେତେବେଳେ କି ଅନ୍ୟମାନେ ତାହା ଦେଖିପାରି ସାକ୍ଷୀ ହୁଅନ୍ତି। କାରଣ ଏକ ମୃତ ଶବର ସଂସ୍ପର୍ଶରେ ଆସି ମନୁଷ୍ୟ ଅଶୁଚି ହୁଏ, କାହିଁକି ଜାଣନ୍ତି? ସମ୍ଭବତଃ ସ୍ୱାସ୍ଥ୍ୟ ଦୃଷ୍ଟିରୁ। ଏଥିରୁ ଆଜି ମଧ୍ୟ ଆମକୁ ଶିକ୍ଷା ମିଳେ ଯେ ଆମେ କେବେ ହେଲେ ଏହି ଜଗତର ଅନେକ ବିଷୟକୁ ଦେଖି ଶୁଣି ଓ ଭାବି ଏହି ଜଗତ ମଧ୍ୟରୁ ଅଶୁଚି ନ ହୋଇ ଅଲଗା ହୋଇ ରହିପାରିବା ନାହିଁ। ଆମେ ଅଜାଣତରେ ମଧ୍ୟ ଅଶୁଚି ହୋଇଯାଇଥାଉ। ଆମେ ଯେ ଅଶୁଚି ବିଷୟର ସଂସ୍ପର୍ଶରେ ଆସି ଅଶୁଚି ହୋଇଯାଇଛୁ ତାହା ମଧ୍ୟ ଆମେ ଅନୁଭବ କରିପାରୁନା, ଏହା ଆମଠାରୁ ଗୁପ୍ତ ରହିପାରିଥାଏ, ତେଣୁ ଆମେ ଜାଣିପାରିନଥାଉ। ସେଥିପାଇଁ ଯେପର୍ଯ୍ୟନ୍ତ ଆମେ ଶୁଚି ହୋଇନାହୁଁ ସେପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ପ୍ରବେଶ କରିବା ଉଚିତ ନୁହେଁ। ତେଣୁକରି ଗୀତସଂହିତା 19:12 ଗୀତ ରଚକ ଏହିପରି ପ୍ରକାଶ କରନ୍ତି, ଆପଣା ଭ୍ରାନ୍ତି ସବୁ କିଏ ବୁଝିପାରେ, ତୁମେ ଗୁପ୍ତ ଦୋଷରୁ ମୋତେ ପରିଷ୍କାର କର। ପ୍ରିୟ ବନ୍ଧୁ, ଅନେକ ସମୟରେ ଆମେ ଅଜାଣତରେ ମଧ୍ୟ ଦୋଷ କରିଥାଉ ବା ପାପ କରିଥାଉ, ଏପରିକି ଆମେ ଯେ ଅଶୁଚି ହୋଇଅଛୁ ତାହା ମଧ୍ୟ ଜାଣିପାରିନଥାଉ। ତେଣୁ ପବିତ୍ର ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଯିବା ପୂର୍ବରୁ ଆମେ ନିଜର ପାପ ଦୋଷ ତଥା ଅଶୁଚିତା ନିମନ୍ତେ କ୍ଷମା ମାଗିବା ଉଚିତ ଓ ଏକ ଶୁଚି ହୃଦୟ ଓ ନିର୍ମଳ ଶରୀର ସହିତ ଈଶ୍ୱରଙ୍କର ଉପସ୍ଥିତି ମଧ୍ୟକୁ ପ୍ରବେଶ କରିବା ଉଚିତ। ଏହାପରେ 3 ଆଉ ଏକ କାର୍ଯ୍ୟଗତ ପାପ ନେଇ ଲକ୍ଷ୍ୟ କରିବା, ଯାହାକି ଅଜ୍ଞାନତା ବଶତଃ ଘଟିଥାଏ ଓ ଏଥିନିମନ୍ତେ ଦୋଷାର୍ଥକ ବଳିର ଆବଶ୍ୟକତା ହୋଇଥାଏ। ଦେଖନ୍ତୁ ଏଠାରେ ଏପରି ଲେଖା ଅଛି, କିଏବା ଯେବେ ସେ ମନୁଷ୍ୟର ଅଶୌଚକାରୀ କୌଣସି ଦ୍ରବ୍ୟ ଅର୍ଥାତ୍ ଯଦ୍ୱାରା ମନୁଷ୍ୟ ଅଶୁଚି ହୁଏ ଏପରି କିଛି ଦ୍ରବ୍ୟ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ, ତେବେ ସେ ତାହା ଜ୍ଞାତ ହେଲେ ଦୋଷୀ ହେବ। ଏହା ମଧ୍ୟ ସେହି ଅଶୁଚି ପ୍ରାଣୀର ଶବ ସଂସ୍ପର୍ଶରେ ଆସି ଅଶୁଚି ହେବା ସହିତ ସମାନ। ତଥାପି ଈଶ୍ୱର ମନୁଷ୍ୟ ପଶୁ ମଧ୍ୟରେ ଏକ ଭିନ୍ନତା ଦର୍ଶାଇଛନ୍ତି। ସେହି ପଶୁକୁ ଛୁଇଁ ଅଶୁଚି ହେବାଠାରୁ ଏହାର ଦଣ୍ଡ ଅତି ଭୟଙ୍କର ଥିଲା, ଯାହାକି ଆମେ ଲେବୀୟ ପୁସ୍ତକ 11:24 ଓ ଗଣନା ପୁସ୍ତକ 19:11-16 ପାଠ କଲେ ଜାଣିପାରିବା। ବିଶେଷ କରି ମୃତ ଶବକୁ ଛାଡ଼ି ମନୁଷ୍ୟ ଅଶୁଚି ହେବାର ଅନ୍ୟ କେତେକ ବିଷୟ ମଧ୍ୟ ରହିଅଛି। ଏହାପରେ 5:4 ଆଉ ଏକ କାର୍ଯ୍ୟଗତ ପାପ ବିଷୟ ନେଇ ଉଲ୍ଲେଖ ହୋଇଅଛି, ଯାହାକି ମନୁଷ୍ୟ ଅଜ୍ଞାନତା ବଶତଃ ପାପ କରିଦିଏ ଓ ଏଥିନିମନ୍ତେ ଦୋଷାର୍ଥକ ବଳିର ଆବଶ୍ୟକତା ହୋଇଥାଏ। ଦେଖନ୍ତୁ ଏଠାରେ ଏହିପରି ଲେଖା ଅଛି, ଅଥବା କେହି ଯେବେ ମନ୍ଦ କରିବାକୁ କି ଭଲ କରିବାକୁ ବାଚାଳତା ପୂର୍ବକ ଶପଥ କରେ, ମନୁଷ୍ୟ ଯେକୌଣସି ବିଷୟରେ ଶପଥପୂର୍ବକ ବାଚାଳତା କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ, ତେବେ ସେ ତାହା ଜ୍ଞାତ ହେଲେ ଉକ୍ତ କୌଣସି ଏକ ବିଷୟରେ ଦୋଷୀ ହେବ। ଦେଖନ୍ତୁ, ବାଚାଳତାପୂର୍ବକ ଶପଥ ଏହି ଘଟଣାର ଅନ୍ତର୍ଭୁକ୍ତ। ବେଳେବେଳେ ଆମେ କୌଣସି ବିଷୟ ସାଧନ କରିବା ନିମନ୍ତେ ଶପଥ କରିଥାଉ, ମାତ୍ର ତାହା ସାଧନ କରିପାରିନଥାଉ। ଆମେ ଈଶ୍ୱରଙ୍କର ସେବା କରିବୁ ବୋଲି ଶପଥ କରିଥାଉ, ମାତ୍ର କରିପାରିନଥାଉ। ଏପରି ବି ହୁଏ ଯେ ଆମେ ଯାହା ଶପଥ କରିଥାଉ ତାହା ଭୁଲି ମଧ୍ୟ ଯାଇଥାଉ। ଆଜି ମଧ୍ୟ ଏହିପରି ଅନେକ ଲୋକ ଅନେକ କିଛି ଶପଥ କରନ୍ତି, ମାତ୍ର ସେମାନେ ତାହା ସାଧନ କରିପାରନ୍ତି ନାହିଁ। ଏପରି ବି ଅନେକ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନାରେ ଅନେକ ବିଷୟ ଦାବି କରି ମାଗନ୍ତି ଯାହାକି ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ, ଓ ତାହା ମଧ୍ୟ ଆମମାନଙ୍କର ବାଚାଳତାପୂର୍ବକ ଶପଥ ପରି ହୋଇଯାଏ। କିନ୍ତୁ ଆମେ ସ୍ମରଣ ରଖିବା ଉଚିତ ଯେ ଆମର ପ୍ରାର୍ଥନା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ହେବା ଉଚିତ। ତେବେ ପାଞ୍ଚ ପଦରୁ ତେର ପଦ ମଧ୍ୟରେ ଆମେ ଦେଖୁ ଯେ ଏହି ସମସ୍ତ ଅଜ୍ଞାନତାବଶତଃ କାର୍ଯ୍ୟଗତ ପାପ ନିମନ୍ତେ ଦୋଷାର୍ଥକ ବଳିର ପ୍ରୟୋଜନ ଥିଲା, ଓ ଏହି ଦୋଷକୁ ସ୍ୱୀକାର କରିବାକୁ ଥିଲା, କାରଣ ଏହା ଗୁପ୍ତ ପାପକୁ ଦର୍ଶାଉଥିଲା। ଏହା ମଧ୍ୟ ପାପାର୍ଥକ ବଳି ଥିଲା, ଯେହେତୁ ସେହି ସମସ୍ତ ସ୍ୱଭାବଗତ ପାପରୁ ଉତ୍ପନ୍ନ। ଆମେ ପାପ କରିବା ହେତୁ ପାପୀ ନୁହୁଁ, ମାତ୍ର ଆମେ ସ୍ୱଭାବତ ପାପୀ ହେବା ହେତୁ ପାପ କରୁ। ଯେହେତୁ ଏହି ସମସ୍ତ କାର୍ଯ୍ୟଗତ ପାପ ଆମମାନଙ୍କର ପାପପୂର୍ଣ୍ଣ ସ୍ୱଭାବର ବିଭିନ୍ନ ଦିଗକୁ ଦର୍ଶାଉଥିବାରୁ ଏହି ଦୋଷାର୍ଥକ ବଳିଦାନର ମୂଲ୍ୟ ଏହି ଲେବୀୟ ଚାରିପର୍ବର ପାପାର୍ଥକ ବଳିଦାନର ମୂଲ୍ୟ ସହିତ ସମକକ୍ଷ ନଥିଲା। ତେବେ ଏହିପରି ଦୋଷ ନିମନ୍ତେ ଯେଉଁ ଦୋଷାର୍ଥକ ବଳି ଉତ୍ସର୍ଗ କରାଯାଉଥିଲା, ଦୁଇଟି ଘୁଘୁ ବା ଦୁଇଟି କାପ୍ତା ଛୁଆର ପ୍ରୟୋଜନ ଥିଲା। ତହିଁରୁ ଗୋଟିକୁ ପାପାର୍ଥକ ବଳି ନିମନ୍ତେ ଓ ଅନ୍ୟଟିକୁ ହୋମବଳି ନିମନ୍ତେ ଉତ୍ସର୍ଗ କରାଯାଉଥିଲା, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ଓ କାର୍ଯ୍ୟକୁ ଉପସ୍ଥାପିତ କରେ। ଏହା ଗରିବମାନଙ୍କର ବଳିଦାନ ଥିଲା। ଖ୍ରୀଷ୍ଟ ଗରିବମାନଙ୍କ ନିମନ୍ତେ ସୁସମ୍ବାଦ ଘୋଷଣା କରିଥିଲେ। ଲକ୍ଷ୍ୟ କରନ୍ତୁ, ଏହି ବଳିଦାନ ପାପାର୍ଥକ ବଳିଦାନ ପରି ଥିଲା, ଯେହେତୁ ଏହା ପାପର ସ୍ୱଭାବରୁ ଉଦ୍ରେକ ହେଉଥିଲା। ଏହି ବଳିଦାନରେ ଯଦିଓ ସେହି ପକ୍ଷୀର ମସ୍ତକ ତାହାର ଶରୀର ମଧ୍ୟରୁ ଅଲଗା ହେଉନଥିଲା, ମାତ୍ର ରକ୍ତ ଝରୁଥିଲା। ଏହି ପକ୍ଷୀର ପ୍ରତିବଦଳରେ ପାପୀ ସମ୍ପୂର୍ଣ୍ଣ କ୍ଷମାପ୍ରାପ୍ତ ହେଉଥିଲା। କିନ୍ତୁ ଏହି ସମସ୍ତ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ବଳିଦାନ ରୂପେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା। ଏପରିକି ଯେଉଁ ବ୍ୟକ୍ତି ଘୁଘୁ ବା କାପ୍ତା ଛୁଆ ଆଣି ଉତ୍ସର୍ଗ କରିବାକୁ ସମର୍ଥ ନଥିଲା, ସେ ଖଣ୍ଡେ ରୋଟି ନିମନ୍ତେ ଯାହା ଦରକାର ତାହା ଆଣି ଉତ୍ସର୍ଗ କରୁଥିଲା। ଏହା ମଧ୍ୟ ଗ୍ରହଣଯୋଗ୍ୟ ହେଉଥିଲା, କାରଣ ଈଶ୍ୱର ଚାହାନ୍ତି ପ୍ରତ୍ୟେକ ଯେପରି ପାପରୁ ଉଦ୍ଧାର ପାଇ ସେହି ସହଭାଗିତାର ଅଂଶୀ ହୁଅନ୍ତି ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତି। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।